chưa chân hà. ନମସ୍କାର, ମୁଁ ଦୀପ୍ତି ରେଖା. ଇ ନ୍ୟୁଜ୍ରେ ଆଉ ଗୋଟେ ସୁନ୍ଦର ସ୍ୟାଡ୍ ରୋମାଣ୍ଟିକ୍ ଗୀତଟି ରିଲିଜ୍ ହେଇଛି, ଯେଉଁଟାକି ମ୍ୟୁଜିକ୍ ସୁନ୍ଦର ୱେରେ ମ୍ୟୁଜିକ୍ କମ୍ପୋଜିସନ୍ କରିଛନ୍ତି ଦିନେଶ ମଲ୍ଲିକ ସାର୍, ଆଉ ଲିରିକ୍ସକୁ ଲେଖିଛନ୍ତି ଶରତ ଚନ୍ଦ୍ର ଦାସ ସାର୍. ଆଶା କରୁଛି ଆପଣମାନଙ୍କୁ ଏହି ସ୍ୟାଡ୍ ରୋମାଣ୍ଟିକ୍ ଗୀତଟି ନିଶ୍ଚୟ ଭଲ ଲାଗିବ, ଆପଣମାନେ ଦେଖନ୍ତୁ ସେମିତି ଭଲ ପାଇବା ଦିଅନ୍ତୁ. ଥ୍ୟାଙ୍କ ୟୁ ସୋ ମଚ୍.
ନମସ୍କାର, ମୁଁ ସଂଯୋଗ ଦିନେଶ ମଲ୍ଲିକ. ଆଜି ସୁନ୍ଦର ଗୋଟେ ସ୍ୟାଡ୍ ରୋମାଣ୍ଟିକ୍ ସଙ୍ଗ୍ ରେକର୍ଡିଂ ହେଲା, ଯେଉଁ ଗୀତକୁ ଗାଇଛନ୍ତି ଓଡ଼ିଶାର ପପୁଲାର କଣ୍ଠଶିଳ୍ପୀ, ଆପଣଙ୍କର ଅତି ପ୍ରିୟ ଲୋକପ୍ରିୟ ଗାୟିକା ଦୀପ୍ତି ରେଖା ପାଢ଼ୀ ଲେଖିଛନ୍ତି. ସୁନାମଧନ୍ୟ ବରିଷ୍ଠ ସାହିତ୍ୟିକ କବି ଗୀତିକାର ଶରତ କୁମାର ଦାସ ସାର୍, ଇ ନ୍ୟୁଜ୍ରେ ଆପଣମାନେ ତ ସବୁବେଳେ ଦେଖନ୍ତି. ଆଜି ମଧ୍ୟ ଗୀତଟି ରିଲିଜ୍ ହେଇଛି. ଯଦି ଗୀତଟି ଭଲ ଲାଗେ ତାକୁ ଲାଇକ୍ ସେୟାର୍ କମେଣ୍ଟ କରିବେ.